ते वासुदेवाय ॐ नमो भगवते वासुदेवाय श्रीमद्भागवतं दशम स्कन्धं दशमाध्यायः श्लोकं नव अन्यते कसवो जत्र अन्यन्ते कसवो जत्र हृदयैरदितात्मभिः मन्यमानैरिमं देहम् मन्यमानैरिमं देहम् अजरामृत्युमस्वरम् विभिन्न भाग नियत बंदी विशेष कर गोरु घोड़ा भेड़ा कुकर इत्यादि निर्दयी रजगुण द्वारा प्रभावित निर्दय व्यक्ति मान द्वारा अजित आत्मी जो सब मूल व्यक्ति मैंने इंद्र संयम अक्षम मन माने मन करती देह अजर जरा एवं व्याधिग्रस्त एवं मृत्यु केवे भी मृत्यु हेबना स्वरम जदयो शरीर की विनाश ଜନ୍ମମତରେ ମତ ବା ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିବା ଗର୍ଭରେ ଗର୍ଭିତ ଅଜିତେନ୍ଦ୍ରିୟ ନିର୍ଦ୍ଦୟ ମନୁଷ୍ୟମାନେ ସେମାନଙ୍କର ନଶ୍ୱର ଦେହଟିକୁ ଜରାମୃତ୍ୟୁ ରହିଛି ବୋଲି ମନେକରି ନିରୀହ ପଶୁମାନଙ୍କୁ ହତ୍ୟା କରନ୍ତି। ବେଳେବେଳେ ସେମାନେ କେବଳ ଆନନ୍ଦ ଉପଭୋଗ ପାଇଁ ବା ଚିତ୍ତ ବିନୋଦନ ପାଇଁ ପଶୁମାନଙ୍କୁ ହତ୍ୟା କରନ୍ତି। ଭାବଟି କୁହାଯାଉଛି ଯେ ମାନବ ସମାଜରେ ଯେତେବେଳେ ରଜ ଏବଂ ତମଗୁଣ ବୃଦ୍ଧି ପାଏ ସେତେବେଳେ ଅନାବଶ୍ୟକ ଅର୍ଥନୈତିକ ବିକାଶ ହୁଏ ଏବଂ ତା ଫଳରେ ମନୁଷ୍ୟମାନେ ସୁରା ସୁନ୍ଦରୀ ଏବଂ ମୃତ୍ୟୁ କ୍ରୀଡ଼ାରେ ଆସକ୍ତ ହୁଅନ୍ତି ଏବଂ ସେମାନେ ଉନ୍ନତ ହୋଇ ବଡ଼ ବଡ଼ କଂସେଇଖାନାରେ ଅସଂଖ୍ୟ ପଶୁ ହତ୍ୟାର ଆୟୋଜନ କରନ୍ତି କିମ୍ବା ଚିତ୍ତ ବିନୋଦନ ପାଇଁ ଶିକାର କରିବାକୁ ଯାଆନ୍ତି। ସେମାନେ ଭୁଲିଯାଆନ୍ତି ଯେ ଶରୀରଟିକୁ ବଜାୟ ରଖିବା ପାଇଁ ଏତେ ଚେଷ୍ଟା କରାଯାଉ ନା କାହିଁକି ଦେହଟି ଜନ୍ମ ମୃତ୍ୟୁ ଜରା ଏବଂ ବ୍ୟାଧିର ଅଧୀନ ଅଟେ। ଏହି ପ୍ରକାର ମୁକ୍ତ ବ୍ୟକ୍ତିମାନେ ଏକ ପରେ ଏକ ପାପ କର୍ମରେ ଲିପ୍ତ ହୁଅନ୍ତି। ଦୁଷ୍କୃତକାରୀ ହେବା ଫଳରେ ପରମେଶ୍ୱର ଭଗବାନ ଯେ ସେମାନଙ୍କ ହୃଦୟରେ ବିରାଜିତ ତାଙ୍କର ଅସ୍ତିତ୍ୱ ସେମାନେ ପୂର୍ଣ୍ଣ ରୂପେ ଭୁଲିଯାଆନ୍ତି। ଈଶ୍ୱର ସର୍ବଭୂତାନାମ ଉଦ୍ଦେଶ୍ୟ ଅଧୀନ ପୃଷ୍ଠ ସେହି ପରମେଶ୍ୱର ଆମ ପ୍ରତ୍ୟେକ କାର୍ଯ୍ୟକଳାପକୁ ଦର୍ଶନ କରୁଛନ୍ତି ଏବଂ ସେ ସେମାନଙ୍କୁ ପ୍ରକୃତି ଦ୍ୱାରା ନିର୍ମିତ ଉପଯୁକ୍ତ ଶରୀର ପ୍ରଦାନ କରନ୍ତି ପୁରସ୍କୃତ କରନ୍ତି କିମ୍ବା ଦଣ୍ଡଦାନ କରନ୍ତି। नामेन सर्वभूतानि जन्तुरूढानि माया। एक भावे पापी व्यक्ति मैंने विभिन्न शरीर में दैव विधान दंड भोग करती से दंडर मूल कारण हूँ अनावश्यक भाव में काम संग्रह करती से क्रमश अवगत हमें एवं से बुझीपारे ना से धन ये जीवन शेष में शेष होवर्ती जीवन को से पार ना मन जो आत्मनोय असन्नपि क्लेशदास देह श्रीभागवत पंचम स्कंद वस्तुत्या गर्जनीय प्रत्येक जीवन को अवश्य किसी ना कि आहार करने हुए जीव जीवस् जीवन किंतु मनुष्य मान शिक्षा दिया कर्तव्य कि प्रकार खाद्य आहार करवा उचित तेणु विश्वपरिषद दी जाएन वृंदिता मनुष्य मान जो आहार निर्धारित होहण करवा उचित श्रीकृष्ण भगवदीतार नवम अध्याय छवि श्लोक कहते पत्रम पुष्पम फलम तोयम जो मे भक्ता प्रयती तदम भक्ति पुरुतम स्नानी प्रदात्म अर्थात जो विशुद्ध चित्त निष्काम भक्त मत भक्तिपूर्वक पत्र पुष्प फल और जल अर्पण करती मुझे से भक्तिपूत उपहार प्रति सहकार ग्रहण करे तेणु भगवत भक्त केवरी एपरी कौन वस्तु आहार करते ना जहाँ कंसी खाना असहाय पशु मान हत्या कर संग्रह करा भक्तांतर भगवत भक्त कृष्ण प्रसाद ग्रहण करती तेन त्यक्तन वंदिता कृष्ण निर्देश दे पत्रम पुष्पम फलम तोयम ताकि पत्र फूल फल कि जल निवेदन करा हुए मनुष्य मान आहार पशु मंस के अनुमोदन कराए ना पक्षातर पशु मनुष्य मान पक्ष श्रीकृष्ण भुक्तावशेष प्रसाद ग्रहण करने निर्देश दि जाए यज्ञ शिष्टा सुनसंतु मुच्चंदे सर्व पीढ़ी से ही भगवदगीता तीन तेरे एक कही कई जदि प्रसाद आहार करने को अभ्यास करती तेल जदि अल्प पाप होता है से पापर से मुक्त हो
जमणार्थन बंधन रही जमणार्थन जे कि मणिग्रीव और मलकुबेर जे कुबेर दुई पुत्र चाण पुत्र से मैने दुईटी जमणार्थन लक्ष्य होते भगवान के उद्धार कर दशम अध्याय सहित नवम अध्याय रही संपर्क रही नवम अध्याय भगवान जो बंधु थी माँ कशोदा द्वारा बंधा आई तेणु ये दामोदर लीला हरिवंश वर्णन कर दामोदर लीला भगवान उदर में दाम बंधा होते भगवान को जो कहीं बांधि पारे ना कारण भगवान पर कौन सी सीमा नहीं सीमित वस्तु को आम बांधि पारे बंधन करू जो असीम बंधन करवा कि भगवान भक्त भक्ति बंधा हमें ये हूँ भगवान भक्त वत्सलता ये दामोदर लीला भगवान भक्त वत्सलता परिस्फुट हो पूर्व अध्याय वर्णना कर माँ यशोदा बंधन कृष्ण को बंधन वर्तमान कृष्ण यदि बंदी कि तथापि से अन्य बंदी मान को मुक्त करगवान विशेषता भगवत्ता प्रकृत में जहाँ बद्ध जीव अगर बद्ध जीव को उद्धार करना जड़े मुक्त जीव ही केवल जैसे बद्ध जीव को उद्धार करगवान क्षेत्र में ये हूँ उल्टा भगवान बंधा से अगर बंदी मान को अगर बद्ध जीव को मुक्त करें तेणु ये लीला की भाव वर्णना कर दशम अध्याय मुख श्लोक वर्णना करोदनीय अभिशाप प्रदान कर जगु मान उच्चस्तर में कौन अभिशाप जो कौन क्रोध कहना अनुग्रह करने मणिग्रीव नलकुबेर से यदि बहुत उन्नत स्तर स्थिति थे सुरात्मदेव देवता मान पुत्र देवता मैंने कहते सब गुण रही अनेक गुण भगवत गीतार वर्णना कर गत सब आलोचना करते ये सब दैनिक गुण सब रही सब दैनिक गुण सत्वे पतित अवस्था देखी नारद मुनि दया उदय तेनाली अनुग्रह करने जो अहिंसा प्रदान कर प्रदान करेंगे अन्य जानवे
पोशाक समय कटो जगत काम ना बहुत धन अच्छी तेनाली समय काटा दीर्तम क्रीड़ा आम देखे आस जगार अच्छी जो चाष कर समय काटना जी न करेंगे जो किसी कार्य न रे कार्य व्यस्त न रे समय टाइम पास कहीं समय होते मूल्यवान जे चाणक्य पंडित कहते स्वर्ण कोटी गोटे स्वर्ण मतलब प्रदान देखा गोटे क्षण आम आनी पार्टी क्षण गोटे क्षण आनी पारे समय मिलवा कि समय को आम लोक मैंने टाइम पास कर तेनालीर धनी व्यक्ति बहुत धन रही समय के काटे युद्ध क्रीड़ा कौन पशाक समय काटे स्त्री द्यूतम आसव आती संतुष्ट होने आसव मद्यपान रत रोच मद्यपान जो जो मत्तता आसूची जो आनंद आसूची से आनंद अनुभव करने इंद्रिय इंद्रिय जो कह अजिता प्रकृत में अजिता हाँपी सुजोग रही बहुत धन रही इंद्रिय प्रकार व्यवस्था रही है इंद्रिय बहुत परिवेश बहुत प्रकार व्यवस्था रही है इंद्रिय बहुत परिवेश बहुत प्रकार व्यवस्था रही है सब स्पर्श रूप रस गंध ये बहुत आनंद शब्द स्पर्श रूप रस गंध ये जो मैंने अधिकार जो मैंने निजर इंद्रिय मान को नियंत्रण कर स्त्री युक्त आसव इत्यादि आज आस रहा जिते इंद्रिय भोग व्यवस्था सब रही है से इंद्रिय भोग अभिशाप जन रोग भवरोग आम समस्त भवरोगी से व्यास देखिले ध्यान मध्यम भक्ति योगे मनसी सम्यक प्रणीत हमारे आवश्यक पुरुषन पूर्ण माया जया समय जीव आत्मा त्रिगुणात्मक करो की मनुष्य नर्तन छोट डाक्टर स्पेशलिस्ट पर जाऊे विभिन्न प्रकार परीक्षा होक्त इत्यादि परीक्षा होने जो भवरोगग्रस्त हो भवरोग को जिते विशिष्ट डाक्टर हूँ ना कहीं से विषय ये भवरोग विषय धारण ना साधु हूँ प्रकृत में ये भवरोग विशेषज्ञ भवरोग को दूर करने केवल साधु ही से रोग औषध दे पारे व्यासदेव
ସେତେବେଳେ ନାରଦଜୀ ତାଙ୍କୁ କହିସାରିଲେ ଭାଗବତ ରଚନା କରିବା ପାଇଁ, ସେତେବେଳେ ବ୍ୟାସଦେବ ଭଗବାନଙ୍କୁ ଧ୍ୟାନ କଲେ, ଭକ୍ତି ଯୋଗରେ ମାନସୀ ଭଗବାନଙ୍କୁ ଧ୍ୟାନ କଲେ, ସେତେବେଳେ ସେ ଭଗବାନଙ୍କୁ ଦର୍ଶନ କଲେ, ପୂର୍ଣ୍ଣ ପୁରୁଷଙ୍କୁ ଦର୍ଶନ କଲେ। କିଭଳି ଦର୍ଶନ କଲେ? ନା ମାୟା ମାୟା ଯିଏକି ଦୟା ସମସ୍ତ ଜୀବ, ଆମେ ସମସ୍ତ ଜୀବମାନଙ୍କୁ ଯିଏ ମୋହିତ କରି ରଖିଛନ୍ତି, ଯେଉଁ ମାୟା, ସେ ମାୟାକୁ ଭଗବାନଙ୍କର ପଛପଟେ ଦର୍ଶନ କଲେ। ତେଣୁ ଆମେ ଯେହେତୁ ମାୟା ଦ୍ୱାରା ଗ୍ରସ୍ତ ହେଇଛେ, ସେଇଥିପାଇଁ ଆମେ ନିଜକୁ ଏଇ ଶରୀର ବୋଲି ଭାବୁଛେ, ଆମେ ଅଧିକାଂଶ ଅବସ୍ଥାରେ ଅଛେ। ତେଣୁ ଏଇସବୁ ଅନର୍ଥ, ଏଇଟାକୁ ଅନର୍ଥ ବୋଲି କୁହାଯାଉଛି। ଏ ରୋଗ ଆମର ରହିଛି, ଅନର୍ଥ ସବୁ ଆସିଛି, ଭବରୋଗ। ଏ ଭବରୋଗ କେମିତି ଦୂର ହବ? ନା ଅନର୍ଥ ପ୍ରସନ୍ନ ସାକ୍ଷାତ ଭକ୍ତି ଯୋଗ ମଧ୍ୟରେ ଅନର୍ଥରୁ ଦୂର ହେବା ପାଇଁ, ଭବରୋଗ ଦୂର ହେବା ପାଇଁ ଅନ୍ୟ କୌଣସି ଉପାୟ ନାହିଁ। କେବଳ ଅଦକ୍ଷତ ଯେ କିଏ ହେଉଛନ୍ତି ଆମର ଇନ୍ଦ୍ରିୟମାନଙ୍କ ଉର୍ଦ୍ଧ୍ୱରେ ଅଦକ୍ଷତ ବ୍ୟକ୍ତି ଆମକୁ କୁହାଯାଉଛି ଯେ ଭଗବାନ ପୂର୍ଣ୍ଣ ପୁରୁଷ ଭଗବାନ କୃଷ୍ଣ, ତାଙ୍କ ପ୍ରତି ଯଦି ଆମେ ଭକ୍ତି କରିବା, ତାହେଲେ ହିଁ ଏ ଭବରୋଗ ଦୂର ହେବ। ତେଣୁ ପ୍ରଶ୍ନ ଉଠିବ, କେମିତି ଆମେ ଭକ୍ତି କରିବା? ଜୟ ଶ୍ରୀ ଗୋବିନ୍ଦ କୃଷ୍ଣ ବ୍ୟାସଦେବ କହୁଛନ୍ତି, ଏ ଭକ୍ତି କରିବା ପାଇଁ ଲୋକମାନେ ଜାଣିନାହାନ୍ତି କେମିତି ଭକ୍ତି କରିବେ, କେମିତି ଭଗବତ ଦୂର ହବ। ତେଣୁକରି ବ୍ୟାସଦେବ ଏ ସାତର ସଂହିତା, ଏ ଶ୍ରୀମଦ ଭାଗବତକୁ ରଚନା କରିଛନ୍ତି, ଯୋଉ ଭାଗବତକୁ କେବଳ ଶୁଣିବା ମାତ୍ରେ ଶ୍ରୀମାଣାୟା ପୁନର୍ବ ଯେଉଁମାନେ ସବୁ ତାଙ୍କ କଥା ଛାଡ଼ନ୍ତୁ, କେବଳ ଯେଉଁମାନେ ଶୁଣିବା ପାଇଁ ଆରମ୍ଭ କରିଛନ୍ତି ବା ସଂକଳ୍ପ ନେଇଛନ୍ତି, ଶ୍ରୀମାଣା ତାଙ୍କର ଭକ୍ତି ଆରମ୍ଭ ହେବ। କୃଷ୍ଣେ ପରମ ପୁରୁଷେ ଭକ୍ତି ଉତ୍ତର ଦିଏ, ଭକ୍ତିର ଯେଉଁ ଫଳ ରହିଛି ତାର ଅନନ୍ତ ଫଳ ରହିଛି, କିନ୍ତୁ ତାର ଆନୁଷଙ୍ଗିକ ଫଳ ହେଉଛି କ'ଣ? ଶୋକ ମୋହ ଭୟ କଳା, ଶୋକ ଦୂର କରିଦେବ, ମୋହ ଦୂର କରିଦେବ ଏବଂ ଭୟ ଦୂର କରିଦେବ, ଯେଉଁଟି ଆନୁଷଙ୍ଗିକ ଫଳ। ତାର ମୁଖ୍ୟ ଫଳ କଥା ଛାଡ଼ନ୍ତୁ, ଏ ଆନୁଷଙ୍ଗିକ ଫଳରେ ଏତିକି ଜିନିଷ ଆମେ ପ୍ରାପ୍ତ ହେବା। ତେଣୁ ସେହିଭଳି ଭାବରେ ନାରଦମୁନି ମଧ୍ୟ ବ୍ୟାସଦେବଙ୍କର ଗୁରୁ, ବ୍ୟାସଦେବ ସମସ୍ତ ମାନବ ସମାଜ ପାଇଁ ଭାଗବତ ରଚନା କରିଛନ୍ତି ସେହି ନାରଦମୁନିଙ୍କର ଉପଦେଶରେ। ତେଣୁ ନାରଦମୁନି ଯିଏକି ବ୍ୟାସଦେବଙ୍କର ଗୁରୁ, ସେ ମଧ୍ୟ ବର୍ତ୍ତମାନ ଦେଖୁଛନ୍ତି ମଣିଗ୍ରୀବ ନଳକୁଦଙ୍କର ଅବସ୍ଥା, ତାଙ୍କର ରୋଗ ଦେଖୁଛନ୍ତି। ତେଣୁ ସେ ରୋଗକୁ ନିଦାନ କରିବା ପାଇଁ, ସେ ରୋଗର ଔଷଧ ପାଇଁ ବର୍ତ୍ତମାନ ଲକ୍ଷଣ କହୁଛନ୍ତି। ବର୍ତ୍ତମାନ ଏଇସବୁ ରୋଗର ଲକ୍ଷଣ ହେଇଛି, ଏ ରୋଗର ଲକ୍ଷଣ ହେଇଥିଲେ ଏ ରୋଗର ଔଷଧ ହେଇଛି, ଏଇଟା ସେ ନାରଦମୁନି କହିବେ। ବର୍ତ୍ତମାନ ସେ କହୁଛନ୍ତି ଯେ ତା ପୂର୍ବଶ୍ଳୋକରେ କହିଲେ ଯେ ଯେହେତୁ ଆମର ବହୁତ ଐଶ୍ୱର୍ଯ୍ୟ ରହିଛି, ସେଥିପାଇଁ ଏ ଐଶ୍ୱର୍ଯ୍ୟ ମଦରେ ଗର୍ବିତ ହେଇ ଏବଂ ମଦ ଭକ୍ତ ହେଇ ସେ ଏଇସବୁ ବିଭିନ୍ନ ପ୍ରକାର ଅସତ୍ କାର୍ଯ୍ୟରେ ଲିପ୍ତ ଅଛନ୍ତି, ଯଦିଓ ସେମାନେ ଦେବତା, ଯଦିଓ ତାଙ୍କର ସବୁ ଭଲ ଗୁଣ ରହିଛି, ଦୈବ ଗୁଣ ରହିଛି, ଅସୁର ହେଇକି ଏଥିରେ ଲିପ୍ତ ହେଇଥିଲେ କିଛି ଅସୁବିଧା ନଥିଲା, କାରଣ ଇଏ ହେଉଛି ଅସୁର ସ୍ୱଭାବ ସମ୍ପନ୍ନ ଗୁଣ। ସବୁ ଦମ୍ଭ ଦର୍ପ ବିମାନସ କ୍ରୋଧ କାରୁଷ୍ୟ ଅଜ୍ଞାନ ଚାଳିଆଦର୍ଶ ପାଠ ସମ୍ପଦ ମହାସୁରି, ଯେଉଁଛି ଅସୁର ଗୁଣ, ଦମ୍ଭ ଦର୍ପ ଇତ୍ୟାଦି ବା ଏଇ ଯେଉଁ ମଦମତ ହେବା, ଏସବୁ ଗର୍ବ କରିବା, ଏସବୁ ହେଉଛି ଅସୁର ଗୁଣ। କିନ୍ତୁ ଇଏ ଜଣେ ଦୈବତା ହେଇକରି ମଧ୍ୟ ତାଙ୍କର ଏସବୁ ଗୁଣ ରହିଛି, ତେଣୁ ଆମକୁ କେମିତି ଚିକିତ୍ସା କରାଯିବ, ତାଙ୍କ ରୋଗ କେମିତି ଦୂର କରାଯିବ। ତେଣୁ ସେ ବର୍ତ୍ତମାନ କହୁଛନ୍ତି ଯେ ହନ୍ୟତେ ପଶୁ ଯତ୍ର ନିର୍ଦ୍ଦୟିତାତ୍ମକି, ଯେଉଁମାନେ ଅଜିତାତ୍ମ ଭକ୍ତି, ଯେଉଁମାନେ ଅଜିତେନ୍ଦ୍ରିୟ ଭକ୍ତି, ଇନ୍ଦ୍ରିୟ ବେଗ ରହିଛି, ଛଅଟି ବେଗ ସମସ୍ତଙ୍କ ରହିଛି, ବାଚ ବେଗମ ମନସା ବୋଧ ବେଗମ ଜୁଆ ବେଗମ ବୁଧର ଉପସ୍ଥ ବେଗମ, ଏ ବେଗ ଦ୍ୱାରା ସମସ୍ତେ ବେଗବାନ ହୋଇଯାଉଛନ୍ତି ବା ଏ ବେଗ ଦ୍ୱାରା ସମସ୍ତେ ନିୟନ୍ତ୍ରିତ ହେଉଛନ୍ତି। ପରିବାର ବେଗ ଦେଖିବା ପଶୁପକ୍ଷୀଠୁ ଆରମ୍ଭ କରି ସମସ୍ତଙ୍କର ଏ କଥା କହୁଛନ୍ତି। ତେଣୁ ପ୍ରଥମେ ସେଟା କିଏ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ହଜାର ହଜାର ଲୋକମାନେ ଶୁଣୁଛନ୍ତି ବା କଥା କହୁଛନ୍ତି, କିନ୍ତୁ ଆତ୍ମଦୁଃଖ ବିଷୟରେ ସେମାନେ ଜାଣିନାହାନ୍ତି। ବହୁତ କଥା କହୁଛନ୍ତି, ଜୁହା ଶକ୍ତି କାର୍ଡ଼ରେ ହେଇଯାଇଛି ଭୂତ ନୁହଁ, ଚମକା ଆମର ଜୁହାର ଯେଉଁ ବେଗ ରହିଛି, ସବୁ ଇନ୍ଦ୍ରିୟମାନଙ୍କର ଗୋଟିଏ ଗୋଟିଏ ବେଗ, କିନ୍ତୁ ଜୁହା ଏଭଳି ଇନ୍ଦ୍ରିୟ ତାର ଦୁଇଟି ବେଗ ରହିଛି। ଆମର ଚକ୍ଷୁ ଦୁଇଟି ରହିଛି, କିନ୍ତୁ ଗୋଟିଏ କାର୍ଯ୍ୟ କରୁଛି ଦେଖିବା କାର୍ଯ୍ୟ, କର୍ଣ୍ଣ ଦୁଇଟି ରହିଛି ଗୋଟିଏ କାର୍ଯ୍ୟ କରୁଛି ଶୁଣିବା କାର୍ଯ୍ୟ, ନାସିକାର ଦୁଇଟି କୁଡ଼ା ରହିଛି କିନ୍ତୁ ଗୋଟିଏ ଆଘ୍ରାଣ କାର୍ଯ୍ୟ କରୁଛି, କିନ୍ତୁ ଜୁହା ଗୋଟିଏ ଇନ୍ଦ୍ରିୟ, ସେ ଉଭୟ କର୍ମେନ୍ଦ୍ରିୟ ଏବଂ ଜ୍ଞାନେନ୍ଦ୍ରିୟ। କର୍ମେନ୍ଦ୍ରିୟ ଦ୍ୱାରା ସେ ଖାଦ୍ୟ ଗ୍ରହଣ କରୁଛି, ତାକୁ ରସନା ବୋଲି କୁହାଯାଉଛି, ଏବଂ ଜ୍ଞାନେନ୍ଦ୍ରିୟ ଦ୍ୱାରା ସେ କଥା କହୁଛି। ତେଣୁ ଏଇ ଯେଉଁ ଜୁହାର ବେଗ, ଏ ଜୁହାର ବେଗକୁ କଣ୍ଟ୍ରୋଲ କରିବା ନିୟନ୍ତ୍ରଣ କରିବା ସବୁଠୁ ବଡ଼ କଠିନ କଥା। ତେଣୁ ଏ ଛଅ ବେଗ ଦ୍ୱାରା ସମସ୍ତେ ନିୟନ୍ତ୍ରିତ ହୋଇଛନ୍ତି, ଜୁହା ବେଗମ ଉଦର ବେଗମ ଜୁହା ଶକ୍ତି ଗାଁକୁ ସୁଖ। ତେଣୁ ସ୍ୱର୍ଣ୍ଣବାଗ ଋଷି ଭାଗବତ ପ୍ରଥମ ସଂଘ ଦ୍ୱିତୀୟ ଅଧ୍ୟାୟ କହୁଛନ୍ତି, ତାଙ୍କର ଜୁହା ହେଉଛି ଅଶକ୍ତି, ଧାତୁ ସୁଧ ଜମାଙ୍କର ଜୁହା ଅଶକ୍ତି, ସେଇଟା ବେଙ୍ଗର ଜୁହା ଭଳି। ବେଙ୍ଗର ଜୁହା ବର୍ତ୍ତମାନ ବର୍ଷା ଦିନ ହେଇଗଲା, ବର୍ଷା ଆସିଗଲା, କେଉଁଠି ପାଣି ଟିକେ ପଡ଼ିଯାଇଥିବ ପିଆଜ ମାନଙ୍କରେ, ସେଠି ବେଙ୍ଗ ଥିବେ, ସେମାନେ ପାଟପାଟ କରି ଶବ୍ଦ କରୁଥିବେ, ତାଦ୍ୱାରା କ'ଣ ହବ ନା ଯେଉଁମାନେ ସାପ ଥିବେ ସେ ଜାଣିବେ ଏଇ ମୋର ଖାଦ୍ୟ, ଖାଦ୍ୟ କହିତେ ଅଛି, ମୋର ଖାଦ୍ୟ ଏଇଠି ରହିଛି, ତେଣୁ ସେ ଆସିକିରି ସେଟା ଗ୍ରହଣ କରିବ। ତେଣୁ ଆମେ ଜୁହା ପାଇକିରି ଭଗବାନଙ୍କ ନାମ କୀର୍ତ୍ତନ କରୁନି, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ତାହେଲେ ଆମକୁ କାଳ ଆସିକିରି ଗ୍ରହଣ କରିବ। କାଳ ଶ୍ରୀ ଲୋକକ୍ଷେପ ପ୍ରଭୁତ, କାଳ ଦ୍ୱାରା ଭଗବାନ ସମସ୍ତଙ୍କୁ ନଷ୍ଟ କରୁଛନ୍ତି। ତେଣୁ ଏସବୁ ଇନ୍ଦ୍ରିୟମାନଙ୍କର ଆମର ରହିଛି, ଏମାନେ ସବୁ ବେଗବାନ, ଜୁହା ବେଗମ ଉଦର ବେଗମ, ଖାଦ୍ୟ ଉଦର ରହିଛି, ଖାଦ୍ୟ ବେଗ ରହିଛି ଖାଇବା ପାଇଁ, ଭୋକ ରହୁଛି, ତା ତୃଷା ରହୁଛି, ଶୋଷ ରହୁଛି, ଭୋକ ଶୋଷ ଏଇ ଉଦର ବେଗ, ଉପସ୍ଥ ବେଗ ଯୌନ ବେଗ, ଏବଂ ଜୁହା ବେଗମ ଉଦର ଉପସ୍ଥ ବେଗମ, ଏସବୁ ବାଚ ବେଗମ ପରିବାର ବେଗ, ଜୁହାର ଦୁଇଟି ବାଚରେ କୁହାଯାଉଛି ଏବଂ ଜୁହା ରସନା, ଏ ଦୁଇଟି ବାଚ ଜୁହାର ବେଗ। ମନର ବେଗ ରହିଛି, ମନର ବେଗକୁ କଣ୍ଟ୍ରୋଲ କରିବା ବହୁତ ବାସ୍ପ ସାହାଯ୍ୟ, ଯେଉଁଟା ଅର୍ଜୁନ କହିଲେ ଚଞ୍ଚଳ ହିଁ ମନ କୃଷ୍ଣ ପ୍ରମାଦି ବଳ କୁଳ, ଏସବୁ ଇନ୍ଦ୍ରିୟମାନଙ୍କୁ ରହିଛି ପାଞ୍ଚଟି ଇନ୍ଦ୍ରିୟ, ଜ୍ଞାନେନ୍ଦ୍ରିୟ ବା ପାଞ୍ଚଟି କର୍ମେନ୍ଦ୍ରିୟ, ଆମମାନଙ୍କର ଉଦ୍ଧାର ହେଉଛି ମନ, ଏ ମନ ମଧ୍ୟ ଏ ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରିତ କରୁଛି, ମନ ଦ୍ୱାରା ଇନ୍ଦ୍ରିୟମାନେ ନିୟନ୍ତ୍ରିତ ହେଉଛି, ମନକୁ ଇନ୍ଦ୍ରିୟର ରାଜା ବୋଲି କୁହାଯାଉଛି। ତେଣୁ ଯେଉଁ ମନର ବେଗ, ଏଇ ମନର ସଂକଳ୍ପ ବିକଳ୍ପ ବା ତିନୋଟି କାର୍ଯ୍ୟ ରହିଛି, ଥିଙ୍କିଂ ଫିଲିଂ ଆଣ୍ଡ ୱିଲିଂ, ସବୁବେଳେ ଚିନ୍ତା କରିବ, କିଛି ଅନୁଭବ କରିବ ଏବଂ କିଛି ଇଚ୍ଛା କରିବ। ତେଣୁ ଏଇ ମନକୁ କଣ୍ଟ୍ରୋଲ କରିବା ସମସ୍ତ ଶାସ୍ତ୍ରମାନଙ୍କର ଅନ୍ତିମ ତାତ୍ପର୍ଯ୍ୟ ହେଉଛି, ମନକୁ କେମିତି ଆମେ ନିୟନ୍ତ୍ରଣ କରିବା। ଏ ମନକୁ ଯଦି ଆମେ ନିୟନ୍ତ୍ରଣ କରିଦେବା ତାହେଲେ ସବୁକିଛି ନିୟନ୍ତ୍ରିତ ହେଇଯିବ। ସେଥିପାଇଁ ଅନ୍ତିମରେ ଭଗବାନ କହିଲେ ମର୍ମ ନା ଭବ, ଭଗବତରେ ସମସ୍ତ ଜ୍ଞାନ ପ୍ରଦାନ କରି ଚାରୋଟି ଉପାୟ ଭଗବାନ ଅନ୍ତିମରେ ପ୍ରଦାନ କରିଛନ୍ତି। ସବୁଠାରୁ ବୃହତ୍ତମ ଜ୍ଞାନ ତାର ପ୍ରଥମ ହେଉଛି ମର୍ମ ନା ଭବ, ମନରେ ମଧ୍ୟ ଚିନ୍ତା କର, ମନକୁ ଆମେ କେମିତି ନିୟନ୍ତ୍ରଣ କରିବା ନା ଭଗବାନଙ୍କୁ ଚିନ୍ତା କରି ଭଗବାନଙ୍କ ନାମ ଗ୍ରହଣ କରି ମନକୁ ଆମେ ନିୟନ୍ତ୍ରିତ କରିବା। ତେଣୁ ଏଇ ଯେଉଁ ଅଜିତାତ୍ମକ ବ୍ୟକ୍ତି, ଯେଉଁମାନେ ଜିତାତ୍ମକ ନୁହନ୍ତି, ଅଜିତାତ୍ମକ ହିଁ ସମସ୍ତେ ହେଉଛନ୍ତି, ଅଜିତାତ୍ମକ ହିଁ ଅଜିତେନ୍ଦ୍ରିୟ ବ୍ୟକ୍ତି, ଏ ଯେଉଁ ଛଅଟି ବେଗ ରହିଛି ଇଏ ଆମକୁ ସବୁ ଦେଇକି ବିଭିନ୍ନ ସ୍ଥାନକୁ ଆକର୍ଷିତ କରୁଛି। ତେଣୁ ମନ ଦ୍ୱାରା ଏସବୁ ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣ କରି ତାକୁ ସେ ଯେଉଁ ଯତଯତ ନିଶ୍ଚଳତି ମନ ଚଞ୍ଚଳମ ସ୍ଥିରମ ତତତ ନିୟମି ତଥା ଆତ୍ମନିୟ ବସମ ରହେ, ଆମେ ନିଜକୁ ନିଜ ଅଧୀନରେ ଇନ୍ଦ୍ରିୟମାନଙ୍କୁ ନିଜ ଅଧୀନରେ ଆଣିବାକୁ ପଡ଼ିବ। ତେଣୁ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହୁଛନ୍ତି, ଯଥା ଯେମିତି କୂର୍ମଙ୍ଗ ଇନ୍ଦ୍ରିୟାଣି ସର୍ବସ୍ୱ, କୂର୍ମ କ'ଣ କରେ ତାର ଜୁହା ତାର ସବୁ ଇନ୍ଦ୍ରିୟମାନ ଅଛନ୍ତି, ସେସବୁ ବାହାର କରିଦିଏ ବାହାର କରିଦିଏ ନିଜକୁ ଉପଭୋଗ କରେ, କିନ୍ତୁ ଯଦି କିଛି ଅସୁବିଧା ପଡ଼ିଲା ବିପଦ ପଡ଼ିଲା ତାହେଲେ ସେ ପୁଣି ସବୁ କିଛି ନିଜ ଭିତରକୁ ନେଇଯାଏ। ଦ୍ୱିତୀୟ ଧ୍ୟାନ ଭଗବାନ ଭଗବତରେ କହିଛନ୍ତି ସେବା କୂର୍ମଙ୍କ ସର୍ବସ୍ୱ କୂର୍ମ ଯେମିତି ନିଜର ଇନ୍ଦ୍ରମାନଙ୍କୁ ନିଜ ଅଧୀନରେ ରଖୁଛି ସେହିଭଳି ଭାବରେ ଆମକୁ ଇନ୍ଦ୍ରିୟମାନଙ୍କୁ ନିଜ ଅଧୀନରେ ରଖିବାକୁ ପଡ଼ିବ। ତେଣୁ ସାଧାରଣତଃ ଲୋକମାନେ ଅଦାନ୍ତ ବୋଧି ଇନ୍ଦ୍ରିୟମାନଙ୍କୁ ତାର ବଶୀଭୂତ ହେଇଯାଉଛନ୍ତି। ପ୍ରହ୍ଲାଦ ମହାରାଜ ତାଙ୍କର ପିତା ହରିହର କୃଷ୍ଣଙ୍କୁ ଭାଗବତ ସପ୍ତମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଏଇଟା କହୁଛନ୍ତି। କାହିଁକି ସେମାନେ ଅଜିତ ବୋଧି ନା ସେମାନେ ତାଙ୍କର ମନକୁ ଭଗବାନଙ୍କ ନିକଟରେ ଲଗାଉ ନାହାନ୍ତି। ମତୀର୍ଣ୍ଣ କୃଷ୍ଣେ ପରତୋଷ ତବା ଆମର ମନକୁ ଯଦି ଆମେ କୃଷ୍ଣଙ୍କ ନିକଟରେ ନ ଲଗେଇବା ପରତ ସୁତବା ଗୁରୁଙ୍କ ଦ୍ୱାରା ଉପଦିଷ୍ଟ ହେଇ ବା ଅନ୍ୟ ଭକ୍ତମାନଙ୍କ ଦ୍ୱାରା ଉପଦିଷ୍ଟ ହେଇ ଯଦି ଆମେ ମନକୁ କୃଷ୍ଣ ପାଖରେ ନ ଲଗେଇବା ବା ସ୍ୱତଃ ନିଜ ଚେଷ୍ଟାରେ ମଧ୍ୟ ଯଦି ଆମେ ମନକୁ କୃଷ୍ଣଙ୍କ ପାଖରେ ନ ଲଗେଇବା ମତୀର୍ଣ୍ଣ କୃଷ୍ଣେ ପରତ ସୁତବା କାହିଁକି ଲଗୁନାହାନ୍ତି ନା ମିତ୍ର ବିପତ୍ତି ଗୃହବ୍ରତା ନା ଗୃହବ୍ରତରେ ତାଙ୍କୁ କୁହାଯାଉଛି। ଗୃହବ୍ରତ ହେଉଛି ସେମାନଙ୍କର ଏହି ବ୍ରତ କେମିତି ସ୍ତ୍ରୀ ପିଲା ଛୁଆ ଏମାନଙ୍କର କେମିତି ଶରୀରକୁ ଶରୀର କେମିତି ଉନ୍ନତି ଧ୍ୟାନ କରିବା ଗୃହବ୍ରତା ନା। ତେଣୁ ସେମାନେ କହିଲେ ଅଦାନ୍ତ ଗୋହୀ ଗୋ ଶବ୍ଦରେ ଦୁଇଟି ଅର୍ଥ ଅଛି, ଗୋ ହେଉଛି ଗାଭୀ ଏବଂ ଗୋ ଅର୍ଥ ହେଉଛି ଇନ୍ଦ୍ରିୟ। ତେଣୁ ଗୋ ସ୍ୱାମୀ ବୋଲି କୁହାଯାଉଛି, ଯେଉଁମାନେ ସନ୍ନ୍ୟାସୀ ସେମାନଙ୍କୁ କୁହାଯାଉଛି ଗୋସ୍ୱାମୀ। ଗୋସ୍ୱାମୀର ଅର୍ଥ ହେଉଛି ସେମାନେ ତାଙ୍କର ଇନ୍ଦ୍ରିୟମାନଙ୍କୁ ଇନ୍ଦ୍ରିୟମାନଙ୍କର ସେମାନେ ସ୍ୱାମୀ। ଆଉ ଅନ୍ୟମାନେ ହେଉଛନ୍ତି କ'ଣ ନା ଗୋ ଦାସ, ଇନ୍ଦ୍ରିୟମାନଙ୍କର ସେମାନେ ଦାସ। ଇନ୍ଦ୍ରିୟମାନଙ୍କ ଦାସ ହେଇଛି ଯେଉଁ ଇନ୍ଦ୍ରିୟମାନେ ଯାହା ଡିକ୍ଟେଟ୍ କରୁଛନ୍ତି, ଯାହା କହୁଛନ୍ତି ତମେ ଏଇଟା କର, ମାଂସ ଖାଅ, ମାଂସ ଖାଉଛି। ତେଣୁକରି ଅନ୍ୟ ପଶୁ ଯନ୍ତ୍ର ବିଭିନ୍ନ ପ୍ରକାର ହତ୍ୟା କରୁଛନ୍ତି, ପଶୁକୁ ହତ୍ୟା କରିବା ପାଇଁ ମଧ୍ୟ ପଶ୍ଚାତ୍ପଦ ହେଉନାହାନ୍ତି। ଗୋଦାସ ସେମାନେ ଅଜିତେନ୍ଦ୍ରିୟ ନୁହନ୍ତି, ସେମାନେ ସେମାନେ ଜିତେନ୍ଦ୍ରିୟ ନୁହନ୍ତି, ଅଜିତେନ୍ଦ୍ରିୟ ସେମାନେ ବ୍ୟକ୍ତି ଅଜିତାତ୍ମବି। ତେଣୁ ପ୍ରହ୍ଲାଦ ମହାରାଜ କହୁଛନ୍ତି ଅଦାନ୍ତ କବି ବିଶତାନ୍ତ ଆମିଷମ, ଏ ଅଦାନ୍ତ କବି ହେଲେ ଅସୁବିଧା କ'ଣ? ଯଦି ନଳକୂପର ଏବଂ ମଣିଜୀବ କହିବେ ଆମେ ତ ଅନେକ ଧନ ଅଛି ଆମେ ଉପଭୋଗ କରୁଛନ୍ତି, ଅସୁବିଧା କ'ଣ? ପ୍ରହ୍ଲାଦ ମହାରାଜ କହୁଛନ୍ତି ଅଦାନ୍ତ କବି ବିଶତାନ୍ତ ଆମିଷମ, ସେମାନେ ତମସ୍ର ବା ନର୍କକୁ ସେମାନେ ଗମନ କରୁଛନ୍ତି, ବିଶତାନ୍ତ ଆମିଷମ, ଏବଂ ନର୍କରେ ମଧ୍ୟ ବି ଆନନ୍ଦ ରହିଛି। ସେ ଆନନ୍ଦ କିଭଳି ନା ଚର୍ବିତ ଚରଣନା, ଅଦାନ୍ତ ଭୋରି ବିଶ୍ରାନ୍ତ ବିଶ୍ରାମ ପୁନଃ ପୁନଃ ଚର୍ବିତ ଚରଣନା, ଏ ଯେଉଁ ଭୌତିକ ଉପଭୋଗ କରୁଛନ୍ତି ପ୍ରକୃତିରେ ଉପଭୋଗ କ'ଣ? ଇଏ ହେଉଛି ଚର୍ବିତ ଚରଣନା। ଆକୁକୁ ଜଣେ ଚର୍ବଣ କରିଦେଇଛି ବା ଆକୁକୁ ଜଣେ ଖାଇଦେଇଛି, ଆକୁ ଦଣ୍ଡଗତ ପାଇଛି, ଆକୁ ଖଣ୍ଡ ପାଇଛି, ତାକୁ ସେ ଚୋବେଇକି ଖାଇସାରିଛି, ଫିଙ୍ଗି ଦେଇଛି, ସେଟା ଚର୍ବିତ ହେଇଯାଇଛି ସେଟା। କିନ୍ତୁ ତାକୁ ଯଦି ଆଉ ଜଣେ ଖାଇବ ଚର୍ବଣ କରିବ ଚର୍ବିତ ଚର୍ବଣ ତାହେଲେ ଟିକେ ରସ ଥିବ। ତେଣୁ ଭୌତିକ ଜଗତରେ ଯେଉଁ ଆନନ୍ଦ ସେଥିପାଇଁ ଭଗବତ ଗୀତାରେ ଭଗବାନ କହୁଛନ୍ତି ଦେହି ସଂସ୍ପର୍ଶା ଭୋଗା ଦୁଃଖ ଧୋନେ ବୋଲି ଆଦ୍ୟାନ୍ତ ମନ୍ଦ ପହଞ୍ଚି ନଦେଇଛୁ ବୁଦ୍ଧ। ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଏହି ଭୌତିକ ସୁଖରେ ଆନନ୍ଦିତ ହୁଅନ୍ତି ନାହିଁ, କିନ୍ତୁ ଆମର ତ ଭଗବାନ ପାଖରେ ମତେ ଆସୁନି, ନିଜ ଦ୍ୱାରା ହଉ ବା ଅନ୍ୟ ଦ୍ୱାରା ହଉ କହିଲେ ମଧ୍ୟ ଆମେ ଭଗବାନ ପାଖରେ ମତେ ନିବେଶ କରୁନି। ତେଣୁ ସେମାନେ ଅଦାନ୍ତ ଗୋଭୀ ସେମାନେ ହେଉଛନ୍ତି, ତାଙ୍କର ଇନ୍ଦ୍ରିୟମାନଙ୍କୁ ସେମାନେ କଣ୍ଟ୍ରୋଲ କରିପାରୁନାହାନ୍ତି, ନିୟନ୍ତ୍ରଣ କରିପାରୁନାହାନ୍ତି। ତେଣୁ ଏ ଅଧିକାତ୍ମକ ବ୍ୟକ୍ତି ଅତ୍ୟନ୍ତ ଅଧିକାତ୍ମକ ବ୍ୟକ୍ତିମାନେ ସେମାନେ ପଶୁ ହତ୍ୟାକୁ କରିବା ପାଇଁ ମଧ୍ୟ ପଶ୍ଚାତ୍ପଦ ହେଉନାହାନ୍ତି। ଅନ୍ୟ ଦେଇ ପଶୁ ଦତ୍ର ପଶୁ ହତ୍ୟା ଭାଗବତ ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ କହୁଛନ୍ତି ପରୀକ୍ଷିତ ମହାରାଜ, ନିଭୃତ ଦର୍ଶେଇ ଉପଜୀୟମାନା ପ୍ରଭୁ ସଦାକ୍ଷୋଭ୍ର ମନୋ ନିରାମା ଭାଗବତମ ଶ୍ଲୋକ ବାବା ବିନା ପ୍ରସିଦ୍ଧା ଉତ୍ତମ ନିଭୃତ ଦର୍ଶେଇ, ଯେଉଁମାନଙ୍କର ए भौतिक जगतर तृष्णा चली जाइए निवृत्त हो जाए से भगवान गुणगान करपगीयमान निवृत्त कर सीयमान भवौषदा श्रोत्र मनोविराम ये मत भगवान भव औषध भवरोग दूर कर भगवान गुणगान कर ସେମାନଙ୍କ ପାଇଁ ଭଗବତ ଔଷଧ ଦୂର କରୁଛି ଏଟା ଶୁଣିବା ମାତ୍ରେ ବହୁତ ସୁନ୍ଦର ମନୋବିରାମ ମନକୁ ଆନନ୍ଦ ପ୍ରଦାନ କରୁଛି ଶ୍ରୋତ୍ର ମନୋବିରାମ କହୁଛନ୍ତି ଭଗବାନଙ୍କୁ ଗୁଣଗାନ କରୁନାହାନ୍ତି ନା ବିନା ପ୍ରସନ୍ନ ଜଣେ ପଶୁ ବ୍ୟକ୍ତି ପଶୁ ହତ୍ୟା କରି ବ୍ୟକ୍ତି ସେମାନେ ଭଗବାନଙ୍କୁ ଗୁଣଗାନ କରିବେ ନାହିଁ ଆମର ଆଚାର୍ଯ कहते आत्मात्मा के पशुपति निजे निजे हत्याकारी से भगवान को गुणगान करते ना भागवत एक भगवान उद्धव सरकार कह लघ्वा हृदय माध्यम सुलभम सुदुर्लभम प्लवम सुकल्पम उत्पन्न धारा मयानुकूलेन अवसु कृतम कुमार विरते च स आत्मा से निजे निजे हत्याकारी आत्मा कारण से गोटे मनुष्य जन्म पाइले बहुत दिन पर मनुष्य जन्म प्राप्त हेले हृदय माध्यम सुलभम सुदुर्लभम ये गोटे मनुष्य देह हूँ कहीं सुदुर्लभ पाँच न्याय प्रब नौका व्यवसागर पार हो नौका ये नौकर गुरु को कर्णधार हिसाब से नव सेवा एवं मयानुकूल नभ जो पवन रूप होनुकूल पवन से कौन शास्त्र वाणी साधु शास्त्र वाणी हूँ भगवान वाणी ये अनुकूल पवन तेणु मनुष्य जन प्राप्त हुई जड़े ये सब जो सुजोग लाभ भाव कले ये सब प्रचुर सुजोग दिखे भगवान प्रदान कर भगवान कृपा कर दे किंतु ये सब जो सुजोग आम नी आम जी नवा कार आत्महा आम निजर हत्याकारी पशु हत्याकारी तेणु जो मैंने पशु हत्याकारी भल गुण आस अजितात्म व्यक्ति से पशु हत्याकारी पश्चात रहे ना निजर इंद्र को तृप्ति करने निज इंद्र को आराम आनंद प्रदान करने पशु हत्याकारी पश्चात होना तेणु ये पशु हत्या पर अनेक प्रसंग रही संक्षिप्त समय अल्प समय भितर स्वल्प समय भितर आम एक आलोचना कर भारत प्रथम समय तेर अध्याय नारदमुनि गिरीश कुमार सत्ता कही जन प्रश्न करेंगे मस कौन आम खाद्य नुह प्रकृत मस मैं खाद्य होकर तेर अध्याय नारदमुनि कौन गिरीश कुमार को जे जो मान अहस्तान स्थान प्रवर्तन भारत कौन जो मान हाथ नाई से हाथ जुड़ा व्यक्ति खाद्य अहस्तान सहस्थान जो पक्षी पशु मानक हाथ नाई कि मनुष्य मानक हाथ अच्छे तेणु पशुपति मनुष्य मान खाद्य अहस्तान सहस्थान अपादान चतुष्पाद जो मान पाद ना घास इत्यादि पाद ना चतुष्पाद व्यक्ति जीव मान खाद्य अपादान चतुष्पाद गर्भरी क्षेत्र महापान जो मैं दुर्बल व्यक्ति दुर्बल जीव से सबल जीव खाद्य गर्भरी क्षेत्र महापान जीव जीव से जीवन ये बहुत गोटे सृष्टि गोटे जीव अन्य जीवर खाद्य 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 संपर्क रही गोटे जीव अन्य जीवर खाद्य भोजन से सृष्टि तेनाली खाद्य अभाव ना कि जन मनुष्य जन प्राप्त होने गोटे उन्नत जन प्राप्त होनुष्य खाद्य प्रकृत जेहेतु आम प्रकृति रही वेदरे सब मांस भक्त व्यवस्था कर जो कि नारदमुनि व्यासदेव निंदा करते तमें जो वेदरे मांसाहार विषय वर्णना करनीय कार्य ଖାଲି ମାଂସାହାର ନାହିଁ, ଯେଉଁ ଧର୍ମ ଅର୍ଥ କାମ ଇତ୍ୟାଦି ବିସ୍ତାର ଭାବେ ବର୍ଣ୍ଣନା କରିଛ, ଯଥା ଧର୍ମ ଦୟାଶ୍ଚାରଟା ମୁନିନା ଅନୁପେକ୍ତି ଥା ନ ତଥା ବ୍ୟାସ ବ୍ୟାସଦେବସ ମହିମା ଅବର୍ଣ୍ଣିତ। ବ୍ୟାସଦେବ ସମସ୍ତ ଶାସ୍ତ୍ର ରଚନା କରିସାରି ସେ ଶାନ୍ତି ପ୍ରାପ୍ତ ହେଇପାରୁନାହାନ୍ତି, ସନ୍ତୋଷ ପ୍ରାପ୍ତ ହେଇପାରୁନାହାନ୍ତି। ବ୍ୟାସ ତ ଜାଣିପାରୁନାହାନ୍ତି ତାଙ୍କର ଅସନ୍ତୋଷ କାରଣ କ'ଣ, ଯଦିଓ ସେ ଭଗବାନଙ୍କର ଅବତାର, ଏ ଭଗବାନଙ୍କ ପିଲା। ତେଣୁକରି ତାଙ୍କର ଗୁରୁ ନାରଦ ବ୍ୟାସ କହୁଛନ୍ତି କାହିଁକି ତୁମେ ଅସନ୍ତୋଷ ପ୍ରାପ୍ତ ହେଉଛ, ତମେ ଏ ଯେଉଁ ସମସ୍ତ ବୈଦିକ ଶାସ୍ତ୍ରରେ ଇତ୍ୟାଦି ଅନେକ ବେଦ ଉପନିଷଦ ରଚନା କରିଛ, ଅଞ୍ଚଳରେ ବ୍ରହ୍ମସୂତ୍ର ରଚନା କରିଛ, କିନ୍ତୁ ସେଥିରେ ଯେଉଁଭଳି ଭାବେ ତୁମେ ଧର୍ମ ଅର୍ଥ କାମ ମଧ୍ୟକୁ ବିସ୍ତାର ଭାବେ ବର୍ଣ୍ଣନା କରିଛ, କିନ୍ତୁ ଭଗବାନଙ୍କର ଗୁଣନା ସେଭଳି ଭାବରେ ବିସ୍ତାର ଭାବ କରିନ, ଯେଉଁଥିପାଇଁ ତୁମେ ଶାନ୍ତି ପ୍ରାପ୍ତ ହେଉନା। ତେଣୁ ତମେ ଯେଉଁ ସଂସ୍କୃତି ରଚନା କରିଛ ଯୁବତୀ ଧର୍ମପ୍ରତି ଅନୁସାହସିତ, ଯେଉଁ ନିନ୍ଦନୀୟ କାର୍ଯ୍ୟ ସବୁ କରିଛ, କାହିଁକି ନା ଲୋକମାନେ ଜାଣୁନାହାନ୍ତି ପ୍ରକୃତ ତାଙ୍କର ସ୍ୱାର୍ଥ କେଉଁଥିରେ ଅଛି। ତମେ ବର୍ଣ୍ଣନା କରିଛ ମାଂସାହାର, ମାଂସାହାର ପାଇଁ ବ୍ୟବସ୍ଥା ଦେଇଛ, ଅମାବାସ୍ୟା ତିଥିରେ ରାତି ଅଧରେ ଜଣେ ଗୋଟେ ପଶୁକୁ କାଳିଙ୍କ ପ୍ରକାର ବଳି ଦେଇକି ସେ ମାଂସ ଗ୍ରହଣ କରିପାରିବ, ବେଦରେ ପଶୁଆହାର ବ୍ୟବସ୍ଥା ରହିଛି, ମାଂସାହାର ବ୍ୟବସ୍ଥା ରହିଛି, ଯେଉଁ ଲୋକମାନେ ବୁଝିପାରିବେ ନାହିଁ ଯେ କ'ଣ ପାଇଁ ଏଇଟା ବ୍ୟାସଦେବ ରଚନା କରିଛନ୍ତି। ଏଇଟା ରଚନା ଲେଖିବାର ଉଦ୍ଦେଶ୍ୟ ହେଉଛି ଯେଉଁମାନେ ତମ ଗୁଣ ରଜଗୁଣରେ ଅଛନ୍ତି ତାଙ୍କର ହେଉଛି ଖାଦ୍ୟ ଏଇଟା। ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି କାହାର କିଭଳି ଭାବରେ ଖାଦ୍ୟ ସପ୍ତଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ କ'ଣ ତମ ଗୁଣର ଖାଦ୍ୟ ହେଉଛି ମାଂସାହାର ସେ ବର୍ଣ୍ଣନା କରାଯାଇଛି। କଟୁ ଅମ୍ଳ ଲବଣ ଅତୁଷ୍ଣ ଯୁଗ୍ମ ଯୁଗ୍ମ ବିଲାହୀନ ଆହାର ରାଜସ୍ୟତା ଦୁଃଖ ସୁଖ ମୟା କଲା ଜାତଦାନ ତତରସ ଉତି ଉଚିଷ୍ଟମ ଚାହିଦ୍ୟ ଆହାର ତାମସ ପ୍ରିୟ ପ୍ରତିଦିନଠାରୁ ତାଙ୍କ ଭାଷାରେ କହୁଛନ୍ତି ଅମେଦ୍ୟର ଅର୍ଥ ହେଉଛି ମାଂସ, ମାଂସହାର ହେଉଛି କେଉଁମାନଙ୍କ ପାଇଁ ଯେଉଁମାନେ ତମ ଗୁଣରେ ରହିଛନ୍ତି। ଆମେ ଯେଉଁଭଳି ଭାବରେ ଖାଦ୍ୟ ଖାଇବା ଆମର ମନ ମଧ୍ୟ ସେଭଳି ଭାବରେ ହେବ, ଜଣେ ମାଂସାହାର କରିକି ଭଗବାନଙ୍କର ଗୁଣଗାନ କ'ଣ କରିପାରିବ, ଭଗବାନଙ୍କର ଆରାଧନା କ'ଣ କରିପାରିବ, ବିସ୍ତାର ପ୍ରସ୍ତୁତ କରିଛ ତେଣୁ ଆମ ଚାଲିଯାଉଛି କଥା ସେପଟକୁ, ତେଣୁ ଆମେ ସଂକ୍ଷେପରେ କହିଛୁ ନା। ତେଣୁ ଏଇଟା ବର୍ଣ୍ଣନା କରାଯାଇଛି ଯେଉଁମାନେ ମାଂସାହାର ବ୍ୟକ୍ତି ଅଛନ୍ତି, ଯେଉଁମାନେ ବ୍ରହ୍ମଗୁଣରେ ଅଛନ୍ତି, ଯେଉଁମାନେ ରଜଗୁଣରେ ଅଛନ୍ତି, ସେମାନେ ସତ୍ୟଗୁଣ ଖାଦ୍ୟ ହଠାତ୍ ଗ୍ରହଣ ନ କରିପାରନ୍ତି, ସେଥିପାଇଁ ତାଙ୍କର ବ୍ରହ୍ମଗୁଣର ଖାଦ୍ୟ ଯେହେତୁ ରହିଛି ମାଂସାହାର କରିବେ ସେଥିପାଇଁ ବିଧି ନିର୍ଦ୍ଦେଶ ରହିଛି। କିନ୍ତୁ ଲୋକମାନେ ଏଇ ଅର୍ଥକୁ ବୁଝିପାରିବେନି, ବେଦର ଅର୍ଥକୁ ବୁଝିପାରିବେନି। ନାରଦ ଶିକ୍ଷା କହୁଛନ୍ତି ପ୍ରଥମ ସମୟ ପଞ୍ଚମ ଅଧ୍ୟାୟରେ ଲୋକମାନେ ଜାଣିପାରିବେନି ପ୍ରକୃତରେ ଆପଣ ଯେଉଁ ଏସବୁ ତମେ ଯେଉଁ ଏସବୁ ରଚନା କରିଛ ତାର ଉଦ୍ଦେଶ୍ୟ କ'ଣ। ଯୁବଶିତ ଧର୍ମପ୍ରତି ଅନୁସାର ତ ସ୍ୱଭାବ ପ୍ରତ୍ୟକ୍ଷ ମହାନ ବ୍ୟତିକ୍ରମ, ଆମମାନଙ୍କର ସ୍ୱଭାବ ରହିଛି ତମ ଭୂମି ସ୍ୱଭାବ ବ୍ୟକ୍ତିମାନେ ସେମାନେ ଏଇଟା କହିଲେ ଏଇଟା ବଢ଼ିଆ କଥା କହିଛି ବେଦରେ, ଏ ତ ମନକୁ ମନେ କହିକି ମାଛ କାହିଁକି ବେଦରେ ବ୍ୟାସ ସ୍ୱୟଂ ଘୋଷଣା କରିଛନ୍ତି ଭଗବାନଙ୍କ ଅବତାର, ତେଣୁ ଯତ୍ ବ୍ୟାକ୍ୟ ଧର୍ମ ଅକ୍ଷରତା ସ୍ଥିତ ତାଙ୍କର ବାକ୍ୟ ହେଉଛି ଧର୍ମ, ବେଦ ରଚନା କରିଛନ୍ତି, ତେଣୁ ନ ମନେ ନିବାରଣ ଜନା ସେମାନେ ପ୍ରକୃତରେ ଜାଣିପାରୁ ନାହାନ୍ତି ଯେ ବ୍ୟାସଦେବ ରଚନା କରିଛନ୍ତି ଏହାର ଉଦ୍ଦେଶ୍ୟ ହେଉଛି କେମିତି ଆମେ ନିବୃତ୍ତି ମାର୍ଗକୁ ଆସିବା, ପ୍ରବୃତ୍ତି ମାର୍ଗକୁ କେମିତି ନିବୃତ୍ତି ମାର୍ଗକୁ ଆସିବା ସେଥିପାଇଁ ଏହି ସବୁ ବ୍ୟବସ୍ଥା ରହିଛି। ତେଣୁକରି 2500 ବର୍ଷ ତଳେ ବୁଦ୍ଧଦେବ ଆସିଲେ, ଭଗବାନ ବୁଦ୍ଧ ଆସିଲେ, ସେ ଶାସ୍ତ୍ରକୁ ନିନ୍ଦା କରେ, ନିନ୍ଦସି ଯଜ୍ଞ ବିଦେହ ସ୍ଥିରାତମ ସଦା ଉଦୟ ଦର୍ଶିତ ପଶୁଭାତମ କେଶବ ଦ୍ରୁତ ବୁଦ୍ଧ ଶରୀର ଯାହାଜରେ ଜୟଦେବ ଗୋସ୍ୱାମୀ ତାଙ୍କର ପ୍ରସାରତା ସୂତ୍ରରେ ଲେଖିଛନ୍ତି ଭାରତ ନୂତନ ସୁନ୍ଦର ବୁଦ୍ଧରେ ଏବଂ ଅନେକ ସ୍ଥାନମାନଙ୍କରେ ମଧ୍ୟ ବୁଦ୍ଧଦେବଙ୍କୁ ଭଗବାନଙ୍କର ଅବତାର ହିସାବରେ ବର୍ଣ୍ଣନା କରାଯାଇଛି। ବୁଦ୍ଧଦେବ ଭଗବାନଙ୍କର ଅବତାର, ସେ ଆସି ଶାନ୍ତିକୁ ନିନ୍ଦା କଲେ, ନିନ୍ଦସି ଯଜ୍ଞ ବିଧେୟ ଶ୍ରୁତିରେ ରହିଛି ଏସବୁ ବେଦ ଇତ୍ୟାଦି ଆକୁ ସେ ନିନ୍ଦା କଲେ, ଯଜ୍ଞକୁ ନିନ୍ଦା କଲେ, କାହିଁକି ନିନ୍ଦା କଲେ ନା ସଦୟ ହୃଦୟ ଦର୍ଶନ ପଶୁ ଭାତ दया करी सदा हृदय लोकमान ए दया के केमती ये हम हृदय हृदय से माने तेणु से माने केमती दया तर आसीबो सेई दया को उदय उद्रेक करिया के दय 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 के चित्र रे दया के चित्र रे चित्र रे से कोन बोसती वसुधा का से बोसती पशुधा बनकर जो लोकमान कहिले जो माने वैदिक धर्म ग्रहण करसती चरण कहिले धर्म वेद के वर्णन कर जाय छी पशुधा तेणु से निंदा करे मु एमे मान निंदा करे ये ठीक न सदा रुपया कसित पशुधा का तो केश उद्धृत बुद्ध शरीर जगदीश से भगवान एक बुद्ध शरीर धारण कर आसती मुदा नमस्कार कर प्रणाम कर नगर जय हो एक बड़े हाले जय देव सांख प्रणाम कर सन तेनु ये शास्त्र उद्देश्य बुझिबा तो सहज जिनस न तो नारद ने व्यास ने निंदा कर सन जुदु चित्तम धर्मते तमे जो निंदनीय धर्म वर्णन कर छ लोकमान कहिले जे बेदर बनना करे सिने मानसा तो मासिक थरे लगता है कि हमें भी कभी आकर सब दिन मानसार करियो कसे बना करियो जन करे हमने तो एक पशु जत्र पशु पशु हत्या करे ना सने पश्चात कर होना बेदर दाई जी कैसे कर सके जन बुद्ध देव आसी की ये तो निंदा कर रहे तो ग्रहण करे नहीं जन बुद्ध धर्म चारियाड़ बैठी गला सारा पृथ्वी बुद्ध धर्म आ गया हमारे जो वैदिक धर्म थी श्लोक हो जाए विस्तार प्रसंग रही थी शंकराचार्य आसले जे ए हिंदू धर्म को बौद्ध धर्म को स्थापन कर बौद्ध धर्म जो प्रकृत प्रकृत धर्म नुह मायावाद असल शास्त्र ये प्रकृत शास्त्र नुह रचना बौद्ध मुझे बौद्ध धर्म का प्रकृत शास्त्र नुह मायावाद प्रकृत शास्त्र नुह शंकराचार्य जो रचना कले से मायावाद को रचना कले गौण प्रकृत धर्म नुह वैदिक धर्म प्रकृत सत्यता स्थापन करने ये बुद्ध धर्म असत्यता को प्रतिपादन कर सके तो वेद रे जो मुख्य अर्थ वेद जो मुख्य अर्थ रही से मुख्य अर्थ को गोपन करी गौण अर्थ को स्थापन कर सके बहुत विस्तार प्रसंग रही चैतन्य महाप्रभु श्री शंकराचार्य का जो गौण अर्थ को प्रकाश करते से मुख्य अर्थ को प्रकाश करें ये वैदिक धर्म रही भाव में जो डाउनग्रेड पति उद्धार हो आमर जो वैष्णव धर्म अच्छी तो आम श्रीमत गौरव से महाराज कहती गोटे पद्मफुल बढ़ी पद्मफुल गोटे कड़िका हुए गोटे छोट कड़ी आसे आस्ते आस्ते प्रस्तुत हुए सी गोटे आम वैष्णव धर्म जो कड़िका हिसाब से पिला माधव मंत्री समय आस्ते आस्ते से सब प्रस्तुत है चैतन्य महाप्रभु समय पूर्ण प्रस्तुत हो वैष्णव धर्म तेणु वैष्णव धर्म के उन्नत स्तर में जाना लोक मैंने साधारण नैतिक धर्म को पालन कर पार ना वैष्णव धर्म क्या कौन कह तेणुक आम विस्तार प्रसंग रही समय को आम आलोचना करें कह प्रसंग जत्र अधिकार दया जो रही धर्म पाद तप शौच दया सत्य पादमा से स्मय संगम मधेश तब आपण निर्णय करते परीक्षित मैंने कहते आपंट धर्मराज आप कथा जानपर आप सत्युग में चारिपाद सुरक्षित था तप शौच दया सत्य दया धर्म पाद कि आस्ते आस्ते जुगर परिवर्तन समय अभुदान समय धर्म ग्लानी
ତେଣୁ ଅଧର୍ମ ଆସେ ତୈ ଭଗ୍ନା, ଅଧର୍ମ ଦ୍ୱାରା ତିନୋଟି ଆପଣ ଭାଙ୍ଗି ଯାଇଛି। କଣ ପାଇଁ ଅଧର୍ମ? ସ୍ମୟ ସଙ୍ଗ ନଦୀ ସ୍ତବ। ସ୍ମୟ ଗର୍ବ, ଯେଉଁ ଗର୍ବରେ ମଣିଜୀବ ତାଙ୍କର ଏଇ ଯୋଉ ତପସ୍ୟା ନଷ୍ଟ ହୋଇଯାଇଛି। ସଙ୍ଗ ଅବୈଧ ସ୍ତ୍ରୀ ସଙ୍ଗ ଦ୍ୱାରା କଣ ତପଶୌଚଟା ନଷ୍ଟ ହୋଇଯାଉଛି। ଏବଂ ଦୟା, ମାଂସାହାର ବା ମଦ୍ୟପାନ ଦ୍ୱାରା ଦୟାକୁ ନଷ୍ଟ ହୋଇଯାଉଛି। ତେଣୁ ନିର୍ଦ୍ଦୟ ଅବସ୍ଥାରେ ସେମାନେ ଅଛନ୍ତି। ତେଣୁ ଏଇସବୁ ଲକ୍ଷଣ ବର୍ତ୍ତମାନ ନିର୍ଣ୍ଣୟ ପରୀକ୍ଷା ହେଉଛି, ବ୍ଲଡ୍ ଟେଷ୍ଟ ହେଉଛି, ତାପରେ ଔଷଧ ଦେବେ, ନାରଦିନ ଔଷଧ ଦେବେ, ଏସବୁ ଟେଷ୍ଟ ଏସବୁ ଜଣାପଡ଼ୁଛି। କ'ଣ ସବୁ ନା ତମର ଏଇଭଳି ଭାବରେ କାରଣ ଏଇଆ ହେଉଛି, ତମେ ବର୍ତ୍ତମାନ ନିର୍ଦ୍ଦୟ ହୋଇଯାଇଛ। ଅନିତା ନିଜର ଇନ୍ଦ୍ରମାନଙ୍କୁ ଅଧୀନ କରିପାରୁନା, ମନ୍ୟମାନେ ସେଥିପାଇଁ ତମେ ନିଜ ଶରୀରକୁ କ'ଣ ଭାବୁଛ ନା ଅଜରା ଅମୃତ, ଏ ଶରୀର ମୃତ୍ୟୁବରଣ କରିବ ନାହିଁ, ଜରା ହବ କି ପ୍ରକୃତି ଦେବଲୋକରେ ତାଙ୍କର ଜରା ନାହିଁ। ଏସବୁ ଆମର ମାନବ ସମାଜକୁ ଉଦାହରଣ ଦେବା ପାଇଁ ଯୋଉ ନାରଦୀ କହିଥିଲେ କଥା, ଅଜରା ଆମେ ବାଧ୍ୟଗ୍ରସ୍ତ ହେଉଛେ, ଆମେ ଭାବୁଛେ ଆମେ ଅଜରା, ଆମେ ଜରା ହବା ନାହିଁ, ଆମେ ମୃତ୍ୟୁପ୍ରାପ୍ତ ହବା ନାହିଁ। ଯଦିଓ ଏ ଶରୀର ହେଉଛି ନଶ୍ୱର, ଆମେ ତାଙ୍କୁ ଭାବୁଛେ ଅବିନିଶ୍ୱର ବୋଲି ଭାବୁଛେ, ଏ ଶାଶ୍ୱତ ସବୁଆଡ଼ ପାଇଁ ରହିବ। ଏଇଭଳି ଭାବରେ ରୋଗର ନିଦାନ ବର୍ତ୍ତମାନ କରୁଛନ୍ତି ନାରଦୀ, ତାପରେ ଔଷଧ ଦିଆହବ। ଜୟ ଶ୍ରୀ ଗୋପାଳ।